ମୁଁ ଭଗତ ମଠ ବସ୍ତିର ଜଣେ ସଦସ୍ୟ, ମୋ ନାଁ ଗୁମାନୀ ପାତ୍ର। ଆମର ଏଇଠି ଯେଉଁ ଡ୍ରେନ୍ଟି ଯାଉ ପାଇପ୍ ଲାଇନ୍ ଯାଇଛି, ପାଇପ୍ ଲାଇନ୍ଟି ଡ୍ରେନ୍ର ତଳେ ଯାଇଛି, ସେଥିପାଇଁ ଆମର ବହୁତ ଜାଗାରେ କମ୍ପ୍ଲେନ୍ ଆମେ ଦେଇଥିଲୁ ୱାଟକରେ। ଏବଂ ୱାଟକରେ ଦେଲା ପରେ ତା'ର କୌଣସି କାର୍ଯ୍ୟକ୍ରମ ହେଉନଥିଲା। ଏବେ ଯେଉଁ ରିଭ୍ୟୁ ମିଟିଂ କରାହେଇଥିଲା ମଧ୍ୟ ସେଠି ବି ବାରମ୍ବାର କମ୍ପ୍ଲେନ୍ କରିଥିଲୁ, ରିଭ୍ୟୁ ମିଟିଂରେ ବି ଦରଖାସ୍ତ ଦେଇଥିଲୁ ଏବଂ କମ୍ପ୍ଲେନ୍ କରିଥିଲୁ, କିନ୍ତୁ ତାକୁ କୌଣସି ୱାଟକୋବାଲା ଶୁଣିନଥିଲେ। କିନ୍ତୁ ଆମେ ଯେଉଁ 20-25 ଇୟର ହଇରାଣ ହେଉଥିଲୁ, ଆମେ ନିଜେ ପାଇପ୍ଟି ଉଠେଇ ଟ୍ୟାପ୍ଟିକୁ ଉଚ୍ଚ ଜାଗାରେ ବସେଇ ପାଣି ଆମେ ସୁରୁଖୁରୁରେ ନେଉଛୁ।